आकाशवाणी संवाद पढ़ुछंती आदित्य नारायण दास। मुख्य संवाद, विश्व खाद्य सुरक्षा क्षेत्र में भारत निरंतर सहयोग प्रदान करियासुछि कहिले प्रधानमंत्री। राजस्थान बांसवाड़ा एक लक्ष 22,000 कोटी रु अधिक मूल्यर विभिन्न विकासमूलक प्रकल्पर उद्घाटन और शिलान्यास कले प्रधानमंत्री। देशर अर्थनैतिक विकास में संश्लिष्ट आर्थिक प्रतिष्ठानगुड़िक गुरुत्वपूर्ण भूमिका निर्वाह करिथांती कहिले अर्थमंत्री। रेलभित्तिक मोबाइल लंचर व्यवस्था को मध्यम दूरगामी अग्नि प्राइम मिसाइल रो सफल परीक्षण एवं एशिया कप T20 क्रिकेट प्रतियोगिता रो सुपर फोर पर्याय मैच रे बांग्लादेश और पाकिस्तान मध्य रे चलेछि मुकाबला। विस्तृत संवाद, प्रधानमंत्री नरेन्द्र मोदी कहिछन्ति विविधता आवश्यकता एवं व्यापकता भारतर खाद्य शिल्पर मूलद्वा। नुआदिल्लीठारे विश्व खाद्य भारत सम्मेलन 2025 को उद्घाटन करि प्रधानमंत्री नरेन्द्र मोदी यह कहिछन्ति भारतरे विविधता आवश्यकता एवं उद्भावन जोगु निवेशकंकु एहा बहु परिमाणरे आकृष्ट करिपरिछि बोली प्रधानमंत्री कहिछन्ति। विश्व खाद्य सुरक्षा क्षेत्र में भारत निरंतर सहयोग प्रदान करि आसुछि बोली प्रधानमंत्री कहिछन्ति। गत 10 वर्ष मध्यरे खाद्यशस्य उत्पादन में भारतर अग्रगति संपर्क में प्रधानमंत्री एही अवसर में आलोकपात करिछन्ति। प्रधानमंत्री कहिछन्ति गत दशंधि मध्यरे देशर 25 कोटी लोक दारिद्र्य सीमारेखारु उपरकु उठिछन्ति। विश्वरे ଭାରତର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ମାନ୍ୟତା ପାଇଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଖାଦ୍ୟ ଏବଂ କୃଷି କ୍ଷେତ୍ରରେ ବହୁ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ଦେଶର ଅର୍ଥନୈତିକ ପ୍ରଗତିରେ ଚାଷୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଏହି ଚାରିଦିନିଆ ସମ୍ମିଳନୀ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ଅଭିବୃଦ୍ଧିକୁ ବିଶ୍ୱସ୍ତରରେ ଉପସ୍ଥାପନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ବାଂସୱାଡ଼ାଠାରେ 1,22,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଶସ୍ତା ହୋଇଛି ଏବଂ ପାରିବାରିକ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ଏହାର ସୁଫଳ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ପହଞ୍ଚିବ ଏବଂ ଅର୍ଥ ସଞ୍ଚୟ ତ୍ୱରାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
2017 जीएसटी लागू करके देश को टैक्स और टोल के जंजाल से मुक्ति दिलाई थी। नवरात्रि के पहले दिन से फिर जीएसटी में बहुत बड़ा सुधार किया गया है। इसका नतीजा ये हुआ है कि आज पूरा भारत जीएसटी बचत उत्सव मना रहा है। हर रोज इस्तेमाल की जाने वाली ज्यादातर चीजें सस्ती हो गई है।
ଆତ୍ମନିର୍ଭର ଭାରତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନାଗରିକମାନଙ୍କୁ ସ୍ୱଦେଶୀ ଉତ୍ପାଦ କିଣିବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ପ୍ରୋହାହିତ କରିବାକୁ ପରାମର୍ଶ ଦେଇଛନ୍ତି। ଭାରତୀୟଙ୍କ ପରିଶ୍ରମରେ ଉତ୍ପାଦିତ ସାମଗ୍ରୀ ଏହାଦ୍ୱାରା ପରିଭାଷିତ ହେବା ସହ ଏହା ଏକ ଜାତୀୟ ଗର୍ବର ପ୍ରସଙ୍ଗ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
और इसलिए मैं सभी व्यापारियों को कहता हूं गर्व से कहो ये स्वदेशी है। जब आप स्वदेशी खरीदते हैं तो वो पैसा देश के ही किसी कारीगर कामगार और व्यापारी के पास जाता है। वो पैसा देश के बाहर न जाकर देश के विकास में लगता है।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ବାଂସୱାଡ଼ାଠାରେ ଉଦ୍ଘାଟନ ଓ ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୌରଶକ୍ତି, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଭିଭିଭୂମି ବିକାଶ, ଜାତୀୟ ରାଜପଥ କ୍ଷେତ୍ର ଆଦି ରହିଛି। ମାହି ଡ୍ୟାମ୍ ନିକଟସ୍ଥ ନାପଲାଠାରେ ମାହି ବାଂସୱାଡ଼ା ରାଜସ୍ଥାନ ପରମାଣୁ ଶକ୍ତି ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜସ୍ଥାନରେ 3ଟି ନୂତନ ରେଳସେବାକୁ ଶ୍ରୀ ମୋଦି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସୌରଶକ୍ତିକୁ ପରମାଣୁ ଶକ୍ତି ପର୍ଯ୍ୟନ୍ତ ଦେଶର ପ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଦ୍ୟୁତ୍ କ୍ଷେତ୍ରର ଦେଶର ଆର୍ଥିକ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଅର୍ଥନୈତିକ ବିକାଶରେ ଆର୍ଥିକ ବ୍ୟବସ୍ଥା ସହିତ ସଂଶ୍ଳିଷ୍ଟ ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ତେବେ ଦେଶକୁ ଅର୍ଥନୀତି କ୍ଷେତ୍ରରେ ଅଧିକ ମଜବୁତ କରିବା ପାଇଁ ଆଗାମୀ ଦିନରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର 91ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୁଣେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନାଗରିକ ଦେବଭବ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଟିକସ ଏବଂ ବ୍ୟାଙ୍କ ସେବା ଯୋଜନାଗୁଡ଼ିକୁ ଗ୍ରାହକ କୈନ୍ଦ୍ରିକ ଭାବରେ ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବାନେର୍ଠାରେ ବ୍ୟାଙ୍କର ନୂତନ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବା ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜେନ୍ ଲାଇଫ୍ ମୋବାଇଲ୍ ବ୍ୟାଙ୍କିଂ ଆପ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଭାରତ ରେଳଭିତ୍ତିକ ମୋବାଇଲ୍ ଲଞ୍ଚ ସିଷ୍ଟମ୍ରୁ ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି। ଏହା ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର 2000 କିଲୋମିଟର ପର୍ଯ୍ୟନ୍ତ ପରିସର କଭର କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ରକାରର ପ୍ରଥମ ଉତ୍କ୍ଷେପଣ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା ରେଳଭିତ୍ତିକ ମୋବାଇଲ୍ ଲଞ୍ଚରରୁ କରାଯାଇଛି, ଯାହା କୌଣସି ପୂର୍ବ ସର୍ତ୍ତ ବିନା ରେଳ ନେଟୱାର୍କରେ ଗତି କରିପାରିବ। ଏହା ମଧ୍ୟ ବ୍ୟବହାରକାରୀଙ୍କୁ କ୍ରସ୍ କଣ୍ଟ୍ରି ଗତିଶୀଳତା ଏବଂ କମ୍ ଦୃଶ୍ୟମାନତା ସହିତ କମ୍ ପ୍ରତିକ୍ରିୟା ସମୟ ମଧ୍ୟରେ ଲଞ୍ଚ କରିବାକୁ ଅନୁମତି ପ୍ରଦାନ କରିଥାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଦୂରଗାମୀ ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ସେବା ଏବଂ ସୁଶାସନର ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ପ୍ରତିରକ୍ଷା ରପ୍ତାନୀ ତଥା ସୁଦୃଢ଼ୀକରଣ କ୍ଷେତ୍ରରେ ମୋଦି ସରକାର ଗ୍ରହଣ କରିଥିବା ରଣନୈତିକ ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅଧୀନରେ ଦେଶର ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସଶକ୍ତ ଏବଂ ଆତ୍ମନିର୍ଭରଶୀଳତା ଆଡ଼କୁ ପରିବର୍ତ୍ତିତ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ରେକର୍ଡ ପରିମାଣର ନିବେଶ ସହ ସ୍ୱଦେଶୀ ଉତ୍ପାଦନରେ ଦ୍ରୁତ ଅଭିବୃଦ୍ଧି ହାସଲ ହୋଇଛି। ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ଭାରତ ବୈଶ୍ୱିକ ସ୍ତରରେ ଏକ ବର୍ଦ୍ଧିତ ରପ୍ତାନୀକାରୀ ରାଷ୍ଟ୍ର ଭାବେ ପରିଣତ ହୋଇଛି। 2024-25 ଆର୍ଥିକ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ର 23,622 କୋଟି ଟଙ୍କାରେ ପହଞ୍ଚିଛି। ଭାରତ ଯୁକ୍ତରାଷ୍ଟ୍ର, ଆମେରିକା, ଫ୍ରାନ୍ସ, ଆର୍ମେନିଆ ଆଦି 100ରୁ ଅଧିକ ରାଷ୍ଟ୍ରକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛି। ଗତ ଜୁନ୍ ମାସ 6 ତାରିଖରେ ଜାମ୍ମୁ କାଶ୍ମୀରର କଟ୍ରାଠାରେ ବିକାଶ ପ୍ରକଳ୍ପର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏବେ ବୈଶ୍ୱିକ କ୍ଷେତ୍ରରେ ଏକ ପ୍ରତିରକ୍ଷା ରପ୍ତାନୀକାରୀ ରାଷ୍ଟ୍ର ହୋଇପାରିଛି। ବିଶ୍ୱର ଶ୍ରେଷ୍ଠ ପ୍ରତିରକ୍ଷା ରପ୍ତାନୀକାରୀ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆପଣ ଦେଖା ହେ କି କୈସେ ଅପରେସନ ସିନ୍ଦୁର ନେ ଆତ୍ମନିର୍ଭର ଭାରତ କି ତାକତ ଦିଖାଇ ହେ। ଆଜ ଦୁନିଆ ଭାରତ କେ ଡିଫେନ୍ସ ଇକୋସିଷ୍ଟମ କି ଚର୍ଚ୍ଚା କର ରହି ହେ ଔର ଇସକେ ପିଛେ ଏକ ହି କାରଣ ହେ ହମାରୀ ସେନାଓ କା ମେକ୍ ଇନ୍ ଇଣ୍ଡିଆ ପର ଭରୋସା। ପିଛଲେ 10 ବର୍ଷୋ ମେ ଭାରତ ଏକ ବଡ଼ା ଡିଫେନ୍ସ ଏକ୍ସପୋର୍ଟର ବନା। अब हमारा लक्ष्य है दुनिया के टॉप डिफेंस एक्सपोर्टर्स में भारत का नाम भी शामिल हो।
ଗତ ଦଶନ୍ଧି ମଧ୍ୟରେ ଭାରତର ପ୍ରତିରକ୍ଷା କ୍ଷେତ୍ର ଆତ୍ମନିର୍ଭରତା ନୀତି ଦ୍ୱାରା ପରିଚାଳିତ ହୋଇଛି। ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ରେ ଆଜି ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଟସ୍ ଜିତି ବାଂଲାଦେଶ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନର ବ୍ୟାଟିଂ ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଭାରତ ନିରନ୍ତର ସହଯୋଗ ପ୍ରଦାନ କରିଆସୁଛି କହିଲେ ପ୍ରଧାନମନ୍ତୀ। ରାଜସ୍ଥାନର ବାଂସୱାଡ଼ାଠାରେ 1,22,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୈତିକ ବିକାଶରେ ସଂଶ୍ଳିଷ୍ଟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି କହିଲେ ଅର୍ଥମନ୍ତ୍ରୀ। ରେଳଭିତ୍ତିକ ମୋବାଇଲ୍ ଲଞ୍ଚର ବ୍ୟବସ୍ଥାକୁ ମଧ୍ୟମ ଦୂରଗାମୀ ଅଗ୍ନି ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ ଏବଂ ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାର ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଚାଲିଛି ମୁକାବିଲା। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।